ആകാശവാണി. ସମ୍ବାଦ ପଢ଼ୁଛନ୍ତି ହରିହର ପଣ୍ଡା. ମୁଖ୍ୟ ସମ୍ବାଦ, ମହିଳାମାନଙ୍କ ପାଇଁ ସଶକ୍ତିକରଣ ଏକବିଂଶ ଶତାବ୍ଦୀରେ କେନ୍ଦ୍ର ସରକାରଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉତ୍ସର୍ଗୀକୃତ ନିଷ୍ପତ୍ତି କହିଲେ ପ୍ରଧାନମନ୍ତ୍ରୀ. ସୁପ୍ରିମକୋର୍ଟରେ ପଶ୍ଚିମବଙ୍ଗ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଶୁଣାଣି ଆଜିଠାରୁ ଆରମ୍ଭ. ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଅପରାହ୍ନରେ ସମ୍ପନ୍ନ ହେବ ଆଶା ଭୋନ୍ସଲେଙ୍କ ଶେଷକୃତ୍ୟ. ଗୁଜରାଟର ଲଖତାର ବିରାମବଙ୍ଗ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ 7 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍. ଗଣତାନ୍ତ୍ରିକ ଶାସନ ଢାଞ୍ଚାରେ ମହିଳାମାନଙ୍କର ବର୍ଦ୍ଧିତ ଭାଗିଦାରୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଛନ୍ତି. ନୂଆଦିଲ୍ଲୀରେ ଆଜି ନାରୀଶକ୍ତି ବନ୍ଦନ ସମ୍ମିଳନୀରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମହିଳାମାନଙ୍କର ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କୁ ସଶକ୍ତ କରିବା ଲାଗି ଆହ୍ୱାନ ଦେଇଛନ୍ତି. ଶ୍ରୀ ମୋଦି କହିଛନ୍ତି, ଭାରତ ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛି ଏବଂ ସେହି ନିଷ୍ପତ୍ତି ମହିଳାମାନଙ୍କ ସଶକ୍ତିକରଣ ପ୍ରତି ଉତ୍ସର୍ଗୀକୃତ. ସେ କହିଛନ୍ତି, ସଂସଦରେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି ଯେଉଁଥିରେ ଅତୀତ ଏବଂ ଭବିଷ୍ୟତର ସମସ୍ତ ଆଶା ଆକାଂକ୍ଷା ପୂରଣ ହୋଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଧାନସଭାଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ବହୁଦିନରୁ ଅପେକ୍ଷିତ ପ୍ରସଙ୍ଗ ଆସନ୍ତା 16-17-18 ତାରିଖରେ ପୂର୍ଣ୍ଣତାରେ ପରିଣତ ହେବ। ଶ୍ରୀ ମୋଦି କହିଛନ୍ତି, 2023ରେ ନବନିର୍ମିତ ସଂସଦ ଭବନରେ ନାରୀଶକ୍ତି ବନ୍ଦନ ଅଧିନିୟମର ପ୍ରଥମ ପଦକ୍ଷେପ ଭାବରେ ସରକାର ଯେଉଁ ନିଷ୍ପତ୍ତି ଗ୍ରହଣ କରିଥିଲେ ତାହା କାର୍ଯ୍ୟରେ ପରିଣତ ହେବାକୁ ଯାଉଛି।
ନାରୀ ଶକ୍ତି ବନ୍ଦନ ଅଧିନିୟମ ଲାଗୁ କରନା ଏସି ସଭି ମହିଳାଓ କେ ଜୀବନ କା ବହୁତ ବଡ଼ା ଅବସର ବନନେ ଯା ରହା ହୈ। ଅବ ପଞ୍ଚାୟତ ସେ ଆଗେ ବଢ଼କର ପାର୍ଲାମେଣ୍ଟ ପହଞ୍ଚନେ କା ଉନକା ସଫର ଔର ଆସାନ ହୋନେ ଯା ରହା ହୈ। ଆଜ ବିକଶିତ ଭାରତ କି ହମାରୀ ଯାତ୍ରା ମେ ମହିଳାଓ କି ଭୂମିକା ଔର ଭି ଅହମ ହୋ ଗଈ ହୈ। ମୁଝେ ସନ୍ତୋଷ ହୈ କି 2014 ମେ ଆପ ସବ ଦେଶବାସୀଓ ନେ ହମେ ଯହାଁ ସେବା କରନେ କା ଅବସର ଦିଆ ହୈ ଔର ତବ ସେ ଲେକର ଅବ ତକ ହମାରୀ ସରକାର ନେ ମହିଳାଓ କେ ଜୀବନ ଚକ୍ର କେ ହର ପଡ଼ାଓ କେ ଲିଏ ଯୋଜନାଏ ବନାଇ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଗଣତନ୍ତ୍ର ମହିଳାମାନଙ୍କର ଯୋଗଦାନ ଫଳରେ ସୁଦୃଢ଼ ହେଉଥିବାରୁ ଗଣତାନ୍ତ୍ରିକ ଢାଞ୍ଚାରେ ମହିଳାମାନଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଜରୁରୀ। ସେ କହିଛନ୍ତି, ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ସମ୍ବିଧାନ ସଭା ଗଠନ ପର୍ଯ୍ୟନ୍ତ ହୋଇଥିବା ପ୍ରତ୍ୟେକଟି ନିଷ୍ପତ୍ତିରେ ଭାରତୀୟ ମହିଳାମାନେ ଅଭୂତପୂର୍ବ ଯୋଗଦାନ ଦେଇଛନ୍ତି। ସେ କହିଛନ୍ତି, ଯେଉଁ ସମୟରେ ଦେଶରେ ମହିଳାମାନେ ବିଭିନ୍ନ ପଦପଦବୀରେ ଅର୍ଥାତ୍ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସେମାନେ ନିଜର ସ୍ୱତନ୍ତ୍ରତା ସୃଷ୍ଟି କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ମହିଳାମାନଙ୍କ ନେତୃତ୍ୱର ବଳିଷ୍ଠ ଉଦାହରଣ ହେଉଛି ପଞ୍ଚାୟତିରାଜ ବ୍ୟବସ୍ଥା। ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ 14 ଲକ୍ଷରୁ ଅଧିକ ମହିଳା ସେମାନଙ୍କ ଭୂମିକା ନିର୍ବାହ କରୁଛନ୍ତି। 2014 ପରଠାରୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ସରକାର ମହିଳାମାନଙ୍କୁ ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ସହାୟତା କରିବା ଲାଗି ସଫଳ ଭାବେ ଅନେକ ଯୋଜନା ପ୍ରଣୟନ କରିଛନ୍ତି।
ହମାରେ ଦେଶ ମେ ମହିଳା ନେତୃତ୍ୱ କା ଏକ ବେହତରିନ ଉଦାହରଣ ପଞ୍ଚାୟତି ରାଜ ସଂସ୍ଥାଏ ବି ହୈ। ଆଜ ଭାରତ ମେ 14 ଲକ୍ଷ ସେ ଅଧିକ ମହିଳାଏ ଲୋକଲ ଗଭର୍ଣ୍ଣମେଣ୍ଟ ବଡିଜ ମେ ସଫଳତା ପୂର୍ବକ କାମ କର ରହୀ ହୈ। ଲଗଭଗ 21 ରାଜ୍ୟ ମେ ତୋ ପଞ୍ଚାୟତୋଂ ମେ ଉନକି ଭାଗିଦାରୀ କରିବ କରିବ 50% ତକ ପହଞ୍ଚ ଚୁକି ହୈ।
ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ମହିଳାମାନଙ୍କର ସଶକ୍ତିକରଣ, ଆତ୍ମସମ୍ମାନ ଏବଂ ଗଣତାନ୍ତ୍ରିକ ଭାଗିଦାରୀ କ୍ଷେତ୍ରରେ ନାରୀଶକ୍ତି ବନ୍ଧନ ଅଧିନିୟମର ଗୁରୁତ୍ୱ ସମ୍ପର୍କରେ କହିଛନ୍ତି। ଦେଶର ବିକାଶ ଯାତ୍ରା ଭାରତର ମହିଳାମାନେ ପଥପ୍ରଦର୍ଶକ ହେବେ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନରେ ପରିଚାଳିତ ବିକଶିତ ଭାରତ ଯାତ୍ରାକୁ ପ୍ରଶଂସା କରିଥିଲେ। ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ସୁପ୍ରିମକୋର୍ଟ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କିତ ମାମଲାର ଶୁଣାଣି କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଖଣ୍ଡପୀଠରେ ଜଷ୍ଟିସ୍ ଜୟମାଲା ବାଗ୍ଚି ଏବଂ ବିପୁଲ ଏମ୍ ପାଞ୍ଚୋଲି ସଦସ୍ୟ ରହିଛନ୍ତି। ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଭୋଟର ତାଲିକା ଇତିମଧ୍ୟରେ ପ୍ରକାଶ ପାଇଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିରୀକ୍ଷଣରେ 27 ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି। ବୈଧ ଭୋଟର ସାବ୍ୟସ୍ତ କରିବା ଲାଗି ଗଠିତ ଟ୍ରିବ୍ୟୁନାଲଙ୍କ ନିଷ୍ପଭିର ଆଜି ବିଚାର କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବର୍ଷିଆନ କଳାକାର ଆଶା ପାରେଖ, ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରେହମାନ ଏବଂ ପ୍ରସିଦ୍ଧ କ୍ରିକେଟ୍ ତାରକା ସଚିନ ତେନ୍ଦୁଲକର କିମ୍ବଦନ୍ତୀ ଗାୟିକା ଆଶା ଭୋନ୍ସଲେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁମ୍ବାଇର ଲୋୟର ପରେଲ୍ ସ୍ଥିତ କାସାଗ୍ରାଣ୍ଡେ ସ୍ଥିତ ବାସଭବନରେ ଲୋକମାନେ ଆଶା ଭୋନ୍ସଲେଙ୍କ ଶେଷ ଦର୍ଶନ କରୁଛନ୍ତି। ମୁମ୍ବାଇ ମେୟର ରିତୁ ତୱଡେ, ସୁଦେଶ ଭୋନ୍ସଲେ, ତବୁ ଏବଂ ଏନ୍ସିପି ନେତ୍ରୀ ସୁପ୍ରିୟା ସୁଲେ ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିବା ଲାଗି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି। ସୁପ୍ରସିଦ୍ଧ ଗାୟିକା ଆଶା ଭୋନ୍ସଲେଙ୍କୁ ଗତକାଲି 92 ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍କିଟାଲରେ ପରଲୋକ ଘଟିଥିଲା। ସୂଚନା ଅନୁଯାୟୀ ଆଜି ଅପରାହ୍ନ 3 ପର୍ଯ୍ୟନ୍ତ ସର୍ବସାଧାରଣ ଶେଷ ଦର୍ଶନ ପରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମୁମ୍ବାଇର ଶିବାଜୀ ପାର୍କରେ ଶେଷକୃତ୍ୟ ସମ୍ପନ୍ନ କରାଯିବ। 1919 ମସିହାର ଆଜିର ଦିନରେ ଜାଲିଆନା ୱାଲାବାଗ ନରସଂହାରରେ ଶହୀଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି ଏହି ଘଟଣା ଭାରତୀୟମାନଙ୍କ ମଧ୍ୟରେ ସ୍ୱାଧୀନତା ହାସଲ ଲାଗି ସଂଗ୍ରାମକୁ ଆହୁରି ତୀବ୍ରତର କରିବା ଲାଗି ଖୋରାକ ଯୋଗାଇଥିଲା। ରାଷ୍ଟ୍ରପତି କହିଛନ୍ତି ଦେଶ ସେହି ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ପ୍ରତି କୃତଜ୍ଞ ରହିବ। ରାଷ୍ଟ୍ରପତି କହିଛନ୍ତି ଉତ୍ସର୍ଗୀକୃତ ମନୋଭାବ ସହ ଦେଶମାତୃକାର ସେବା ଲାଗି ସେମାନଙ୍କର ବଳିଦାନ ସର୍ବଦା ପ୍ରେରଣା ଯୋଗାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଜାଲିଆନାୱାଲାବାଗ ଘଟଣାରେ ବଳିଦାନ ଦେଇଥିବା ବୀର ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ଶାହା କହିଛନ୍ତି 1919 ମସିହାରେ ବ୍ରିଟିଶ ଶାସନର କଠୋର ରୂପ ଦେଖିବାକୁ ମିଳିଥିଲା। ସାରା ବିଶ୍ୱକୁ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ, ମାନବତା ବିରୁଦ୍ଧରେ ବ୍ରିଟିଶ ସରକାର ଅମାନୁଷିକ ବ୍ୟବହାର ଦେଶର ସଂଗ୍ରାମୀମାନଙ୍କୁ ଆହୁରି ଦୃଢ଼ ଓ ଲକ୍ଷ୍ୟଭେଦୀ କରିଥିଲା। ଗୁଜରାଟର ଲକ୍ତାର ବିରାମବଙ୍ଗ ରାଜପଥର ଛରାଡ ଗ୍ରାମ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 7 ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଆଜି ସକାଳେ ରାଜକୋଟରୁ ବହୁଚରାଜି ଯାତ୍ରା କରୁଥିବା ଶ୍ରଦ୍ଧାଳୁମାନଙ୍କ ଉପରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ମାଡ଼ିଯାଇଥିଲା। ସୁରେନ୍ଦ୍ରନଗର ଆରକ୍ଷୀ ଅଧୀକ୍ଷକ କହିଛନ୍ତି 6 ଜଣ ଶ୍ରଦ୍ଧାଳୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଅନ୍ୟ 4 ଜଣ ଶ୍ରଦ୍ଧାଳୁଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସମୟ ନିକଟତର ହେଉଥିବାବେଳେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ବିଭିନ୍ନ ରାଜନୈତିକ ଦଳର ତାରକା ପ୍ରଚାରକମାନେ ଭୋଟରମାନଙ୍କୁ ଦଳୀୟ ପ୍ରାର୍ଥୀଙ୍କ ଆଡ଼କୁ ଆକର୍ଷିତ କରିବା ଲାଗି ସଭାସମିତି ଓ ରାଲିମାନ ଆୟୋଜନ କରୁଛନ୍ତି। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦଳୀୟ ପ୍ରାର୍ଥୀମାନଙ୍କ ସପକ୍ଷରେ ବୀରଭୂମଠାରେ ଏକ ଜନସଭାକୁ ଉଦ୍ବୋଧନ ଦେଇଛନ୍ତି। ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୀରଭୂମଠାରେ ଏକ ନିର୍ବାଚନ ସଭାକୁ ଉଦ୍ବୋଧନ ଦେଇଥିବା ଜଣାପଡ଼ିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଜନଗଣନା 2027 ସମ୍ପର୍କରେ ଏକ ଅନ୍ତର୍ଦୃଷ୍ଟିମୂଳକ ଆଲୋଚନା ଆତ୍ମଗଣନା କିଭଳି କରିବେ ପ୍ରଚାର କରାଯିବ। ଆଲୋଚନାରେ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟର ଡେପୁଟି ଡାଇରେକ୍ଟର ଜେନେରାଲ ବିଶ୍ୱଜିତ ଦାସ ଅଂଶଗ୍ରହଣ କରିବେ। ଆଇପିଏଲ୍ କ୍ରିକେଟ୍ରେ ଆଜି ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ 7:30 ମ୍ୟାଚ୍ ଆରମ୍ଭ ହେବ। ମହିଳାମାନଙ୍କ ପାଇଁ ସଶକ୍ତିକରଣ ଏକବିଂଶ ଶତାବ୍ଦୀରେ କେନ୍ଦ୍ର ସରକାରଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉତ୍ସର୍ଗୀକୃତ ନିଷ୍ପତ୍ତି କହିଲେ ପ୍ରଧାନମନ୍ତ୍ରୀ। ସୁପ୍ରିମକୋର୍ଟରେ ପଶ୍ଚିମବଙ୍ଗ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଶୁଣାଣି ଆଜିଠାରୁ ଆରମ୍ଭ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଅପରାହ୍ନରେ ସମ୍ପନ୍ନ ହେବ ଆଶା ଭୋନ୍ସଲେଙ୍କ ଶେଷକୃତ୍ୟ। ଗୁଜରାଟର ଲକ୍ତାର ବିରାମବଙ୍ଗ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ 7 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ସମ୍ବାଦ ଶେଷ ହେଲା।